ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ସାଧାରଣ ନିର୍ବାଚନ କାମତି ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀମାନଙ୍କ ଲାଗି ରାଜ୍ୟ ସରକାର ଗୋଟେ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଘୋଷଣା କରିଛନ୍। ଯେନ୍ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ ନିୟୋଜିତ ହେବେ ସେମାନଙ୍କୁ ଡ୍ୟୁଟି ଉତାରୁ ଗୋଟେ ଦିନ ଇ ଛୁଟି ଦିଆଯିବା। ଇ ବାବଦେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସବୁ ବିଭାଗ ଆର୍ ବିଭାଗୀୟ ମୁଖ୍ୟମାନଙ୍କୁ ଜଣାଇଛନ୍। ସେନ୍ତା ଯେନ୍ ସରକାରୀ କର୍ମଚାରୀମାନଙ୍କୁ ଦୂର ଜାଗାନ ଥିବା ନିଜର ମତଦାନ କେନ୍ଦ୍ରକେ ଯାଇକରି ଭୋଟ୍ ଦେବାର ଅଛେ ସେମାନଙ୍କୁ ସବୁନୁ ଅତ୍କା ଦୁଇ ଦିନ ଲାଗି ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବା। ଇ ବାବଦେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ରାଜ୍ୟର ରାଜସ୍ୱ ଆୟୁକ୍ତ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭିଲ୍ ଜଣାଇ ଦିଆଯାଇଛି। ନିର୍ବାଚନ ଆୟୋଗ ତରଫ ଗଲାକାଲ ମିତ୍ ବନାମ ରିଆଲିଟି ରେଜିଷ୍ଟରର ଶୁଭାରମ୍ଭ କରାଯାଇଛି। ନୂଆଦିଲ୍ଲୀ ନିର୍ବାଚନ ସଦନ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆଉ ସୁଖବୀର ସିଂ ସାନ୍ଧୁ ଇ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍। ଇଭିଏମ୍, ଭୋଟର ତାଲିକା, ନିର୍ବାଚନ ପରିଚାଳନାକେ ନେଇକରି ପ୍ରସାର ହେଉଥିବା ଭୁଲ ଖବରକେ ଇ ପ୍ଲାଟଫର୍ମ ଜରିଏ ରୋକାଯାଇପାରବା। ଇତାର ସହିତ ଭିନ୍ ଭିନ୍ ସୂଚନାର ଯାଞ୍ଚ ଭିଲ୍ କରିହେବା। ସାଧାରଣ ଲୋକମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍କେ ଯାଇକରି ମିତ୍ ବନାମ ରିଆଲିଟି ରେଜିଷ୍ଟର ଲିଙ୍କ୍ ନ କ୍ଲିକ୍ କରିକି ଇ ପ୍ଲାଟଫର୍ମର ସେବା ନେଇପାରବେ। ଇତାର ସହିତ ଇ ପ୍ଲାଟଫର୍ମର ଥିବା ଭିନ୍ ଭିନ୍ ସୂଚନାକେ ଭିଲ୍ ସାମାଜିକ ଗଣମାଧ୍ୟମଟି ସେୟାର କରିହେବା ବୋଲି ନିର୍ବାଚନ ଆୟୋଗଙ୍କ ତରଫ କୁହାଯାଇଛି। ଭାରତର ନିର୍ବାଚନ ଆୟୋଗ ଗଲାକାଲି ଓଡ଼ିଶା ସହିତ ଛଅଟା ରାଜ୍ୟ ଲାଗି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍। ଇ ପର୍ଯ୍ୟବେକ୍ଷକମାନେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ନିରାପତ୍ତାରକ୍ଷୀ ମୁତୟନ ଆର୍ ଭୋଟିଂ ମେସିନ୍ ପହଞ୍ଚବାର ବାଗିର କାମର ତଦାରଖ କରିବେ। ସେମାନେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ରହିବେ ଆର୍ ଦରକାର ପଡ଼ିଲେ ଉତ୍ତେଜନା ପ୍ରବଣ ଇଲାକାମାନଙ୍କେ ଯାଇକରି ଆଞ୍ଚଳିକ ମୁଖ୍ୟ ଆଉ ନୋଡାଲ ଅଫିସରମାନଙ୍କ ନୁ ତଥ୍ୟ ସଂଗ୍ରହ କରିବେ। ଇମାନେ ସିମ୍ନା ଇଲାକା ଉପରେ ଅତ୍କା ଧ୍ୟାନ ଦେବେ। ଇତାର ସହିତ ନିର୍ବାଚନ ଆୟୋଗ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଆଉ ଉତ୍ତରପ୍ରଦେଶ ଲାଗି ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍। ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ମନୋରଞ୍ଜନ ପାଣିଗ୍ରାହୀ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍। ଇତାର ସାଙ୍ଗେ ସେ ବିହାର, ଝାଡ଼ଖଣ୍ଡର ଦାୟିତ୍ୱ ଥିଭିଲ୍ ରହିବେ। ଇତାର ଆଗନୁ ଶ୍ରୀ ପାଣିଗ୍ରାହୀ ପଶ୍ଚିମବଙ୍ଗ ଆର୍ ସିକିମ୍ର ଅତିରିକ୍ତ ଦାୟିତ୍ୱ ଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ତରଫ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଖାତାଦେଖା ଧାରିଜ ସମୟକେ ଆଉ ଦୁଇ ଦିନ ବଢ଼ାଯାଇଛେ। ଗଲାକାଲି ତକ୍ ଇ ଖାତାଦେଖା କାମ ସାରବାର ଥିଲା। ଆଇବା ଛଅ ତାରିଖନୁ ଦୁଇ ନମ୍ଘର ଖେପ ଖାତାଦେଖା ମୂଲ ହେବା ଆଉ କୋଡ଼ିଏ ତାରିଖ ତକ୍ ଚାଲବା। ପହିଲା ଖେପେ ଖାତାଦେଖା ଲାଗି 6,500 ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖବାର୍କେ ନିୟୋଜିତ ହୋଇଛନ୍। ଦୁଇ ନମ୍ଘର ଖେପେ 8,611 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତାଦେଖା ଲାଗି ନିଯୁକ୍ତ କରାଯାଇଛି। ୟୁପିଏସ୍ସି ମାହାଲିଆ କୋଚିଂ ଲାଗି ଆବେଦନ କାମ ସରିଯାଇଛି। ସାମ୍ସ ତଥ୍ୟ ଅନୁସାରେ ଇ ମାହାଲିଆ କୋଚିଂ ଲାଗି 6,973 ଜଣ ପଞ୍ଜିକରଣ କରିଥିବାର ବେଳେ ଗଲା ରାତି 12 ବଜେ ତକ 3,730 ଜଣ ଅନ୍ଲାଇନ୍ ପରୀକ୍ଷା ଫି ଦାଖଲ କରିଛନ୍। ଆଇବା 29 ତାରିଖ ଦିନ ଏଡମିଟ୍ କାର୍ଡ ସାମ୍ସ ୱେବ୍ସାଇଟ୍ରୁ ମିଳିବା। ଜୁନ୍ ମାସର ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଗଲା ମାର୍ଚ୍ଚ 1 ତାରିଖରୁ ୟୁପିଏସ୍ସି ମାହାଲିଆ କୋଚିଂ ଲାଗି ଆବେଦନ ମୂଲ ହୋଇଥିଲା। ରାଜ୍ୟର ସରକାରୀ ଆଉ ବେସରକାରୀ ଆଇଟିଆଇ 2024-25 ବଛର ଲାଗି ନାଁ ଲେଖାବାର୍କେ ଆବେଦନ ମୂଲ ହୋଇଛି। ରାଜ୍ୟର 490 ଆଇଟିଆଇ 83,676 ସିଟ୍ ନାଁ ଲେଖା ହେବା। ଗଲାକାଲି ତକ 523 ଜଣ ନାଁ ପଞ୍ଜିକରଣ କରିଥିବାର ବେଳେ 183 ଜଣ ଅନ୍ଲାଇନ୍ ଆବେଦନ କରିଛନ୍। ସେନ୍ତା ଡିପ୍ଲୋମା ଲାଗି 162 କଲେଜ ନ 70,876 ସିଟ୍ ନାଁ ଲେଖା ହେବା। ଏଥିଲାଗି ଗଲାକାଲି ତକ 642 ଜଣ ପଞ୍ଜିକରଣ କରିଥିବାର ବେଳେ 49 ଜଣ ଆବେଦନ କରିଛନ୍। ଆଗ୍ରହୀ ଛାତ୍ରଛାତ୍ରୀମାନେ www.samsodisha.gov.in ନାଁ ଲେଖା ଲାଗି ଆବେଦନ କରିପାରିବେ। ସମ୍ବଲପୁର ମହାନଗର ଇଲାକାଥି ଗଲା ମାସେ ଭିତରେ 34 ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ ବୋଲି ସିଡିଏମ୍ ଡାକ୍ତର ସୁଜାତାରାଣୀ ମିଶ୍ର କହିଛନ୍। ଗଲାକାଲି ସାମ୍ବାଦିକମାନଙ୍କୁ ଇ ବାବଦେ ସୂଚନା ଦେଇକରି ଡାକ୍ତର ମିଶ୍ର ଚିହ୍ନଟ ହୋଇଥିବାର ଆକ୍ରାନ୍ତମାନେ ମୈତ୍ରୀବିହାର, ଦାନିପାଲି ଆର୍ ମୁଦିପଡ଼ା ଇଲାକାର ଆନ୍ ଆଉ ସ୍ଥିତି ଏଛେନ୍ ପୁରା ଆୟତେ ରହିଛେ ବୋଲି କହିଛନ୍। ଇତାର ସହିତ ହୀରାକୁଦ ନଭିଲ୍ ସ୍ଥିତି ଆୟତେ ଥିବାର ସହିତ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍। ରାଇଜେ ଆଷ୍ଟାନୁ ଗରମ ପବନ ବହେବା। ଆଇବା କାଲିନୁ 6 ତାରିଖ ତକ୍ ତାତି 2-3 ଡିଗ୍ରୀ ସେଲ୍ସିୟସ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସେନ୍ତା 6 ତାରିଖ ତକ୍ ରାତି ଭିଲ୍ ଜବର ଗରମ ଲାଗ୍ବା ଆଉ ଇତାର ସଙ୍ଗେ ଗୁଲଗୁଲି ହେବା। ରାଇଜେ ଜବର ଗରମକେ ନଜରଥି ରଖିକରି ଦିନର 11-3 ବଜେ ତକ୍ ଲୋକମାନେ ବାହାରେ ନାଇଁ ବୁଲ୍ବାର୍କେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ସତର୍କ କରିଛନ୍। ଏଚ୍ନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02 ଜୁହାର।